ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
প্রিয় বন্ধুগণ নমস্কার, আপনার মু প্রত্যুষ এই স্বাস্থ্য বিষয়ক সূচনারে স্বাগত করুছি। আসন্তু আহুরি অধিক আমি এই কর্কট রোগ বিষয়ে জাঁড়ি নেবা। আজ আমি জাঁড়া উত্তরক রোগ বিজ্ঞান ଏବଂ ନିୟନ୍ତ୍ରଣ। ଉତ୍ତରକ ରୋଗ ବିଜ୍ଞାନ ପାକସ୍ଥଳୀରେ ଥିବା ଗ୍ଲାଣ୍ଡ କୋଷରେ କର୍କଟକୁ ଆଡିନୋ କୋର୍ସିନୋମା କହନ୍ତି। ଲରେନ୍ ବର୍ଗୀକରଣ ଅନୁସାରେ ଏହା ଦୁଇ ଭାଗରେ ବିଭକ୍ତ, ଅନ୍ତଃନାଳୀୟ ଯାହାକୁ ଇଣ୍ଟେଷ୍ଟିନାଲ କହନ୍ତି ଓ ପ୍ରସାରିତ ଯାହା ଡିଫ୍ୟୁଜ୍ କୁହାଯାଏ। ପାକସ୍ଥଳୀ କାନ୍ଥରେ କେତେକ ସ୍ତର ଥାଏ, ମସ୍କୁଲାରିସ୍, ମ୍ୟୁକୋସା, ସବ୍ମ୍ୟୁକୋସା ଓ ମସ୍କୁଲାରିସ୍ ପ୍ରପିଆ ସ୍ତର। ଏ ସମସ୍ତ ସମୂହ ଆଡିନୋ କାର୍ସିନୋମା ଭେଦ କରିଯାଏ। ଏହାର ସୋପାନ ତିଆରି, ରୋଗର ଅଗ୍ରଗତି ବିଷୟରେ ଜାଣିବା ପାଇଁ ସୋପାନ ବା ଷ୍ଟେଜିଂ କରାଯାଏ। କର୍କଟ ତାର ମୂଳ ସ୍ଥାନରେ ଅଛି ବା କେଉଁ ସ୍ଥାନକୁ ବିସ୍ଥାପିତ ହୋଇଅଛି ତାହା ଜାଣିବା ଦରକାର। ବିଭିନ୍ନ ପରୀକ୍ଷା ଦ୍ୱାରା ଏହା ଜାଣିହୁଏ, ସିଟି ସ୍କାନ୍, ପେଟ ସ୍କାନ୍, ଏଣ୍ଡୋସ୍କୋପିକ୍ ଅଲ୍ଟ୍ରାସାଉଣ୍ଡ, ଏ ସମସ୍ତ ପରୀକ୍ଷା କରାଯାଇଥାଏ। ରକ୍ତରେ ମାର୍କର ଦ୍ୱାରା କାର୍ସିନୋ ଏମ୍ବ୍ରିଓଜେନିକ୍ ଆଣ୍ଟିଜେନ୍ ଓ କାର୍ବୋହାଇଡ୍ରେଟ୍ ଆଣ୍ଟିଜେନ୍ ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଏ। ଏହାଦ୍ୱାରା ଯକୃତକୁ ମାଡ଼ିଯାଇଛି କି ନାହିଁ ତାହା ଜଣାପଡ଼ିଥାଏ। ଅପରେସନ୍ ପରେ ଅଳ୍ପ ତନ୍ତୁ କାଟି ପରୀକ୍ଷା କଲାପରେ ନିର୍ଦ୍ଦିଷ୍ଟ ସୋପାନ ଜଣାପଡ଼େ। ଆସନ୍ତୁ ବିଭିନ୍ନ ସୋପାନ ବିଷୟରେ ମଧ୍ୟ ଆମେ ଜାଣିନେଇଯିବା। ସୋପାନ ଶୂନ, ପାକସ୍ଥଳୀ କାନ୍ଥରେ କେବଳ ଭିତର ସ୍ତର ଆକ୍ରମିତ ହୋଇଥାଏ। ପ୍ରାଥମିକ ଅବସ୍ଥାରେ ଥିଲେ ଏଣ୍ଡୋସ୍କୋପି ଦ୍ୱାରା କାଟି ବାହାର କରାଯାଇପାରେ, ନହେଲେ ଗ୍ୟାଷ୍ଟ୍ରେକ୍ଟୋମି ଓ ଲିମ୍ଫା ଡେନୋକ୍ଟେମି ଅପରେସନ୍ କରାଯାଏ। କେମୋଥେରାପି ଓ ରେଡିଏସନ୍ ଦରକାର ହୁଏ ନାହିଁ। ସୋପାନ ଏକ, ସୋପାନ ଏକ କରେ ଦ୍ୱିତୀୟ ଓ ତୃତୀୟ ସ୍ତର ଭେଦି ଯାଇଥାଏ, ଏହା ନିମନ୍ତେ ଅପରେସନ୍ କରାଯାଏ। ସୋପାନ ଏକ ଖରେ ଦ୍ୱିତୀୟ ସ୍ତର ଓ ଲସିକା ଗ୍ରନ୍ଥି କ୍ଷତିଗ୍ରସ୍ତ ହୋଇଥାଏ, ଏଥିନିମନ୍ତେ କେମୋଥେରାପି ଓ ରେଡିଏସନ୍ ଥେରାପି ଆବଶ୍ୟକ ହୁଏ। ସୋପାନ ଦୁଇ, ଦ୍ୱିତୀୟ ସ୍ତର ସହ ଦୂରବର୍ତ୍ତୀ ଲସିକା ଗ୍ରନ୍ଥି, ତୃତୀୟ ସ୍ତର ସହ ଲସିକା ଗ୍ରନ୍ଥି ବା ବିନା ଲସିକା ଗ୍ରନ୍ଥି ସହ ଚାରି ସ୍ତର ଆକ୍ରମିତ ହେଲେ ସୋପାନ ଦୁଇ ଧରାଯାଏ। ସୋପାନ ଏକର ଚିକିତ୍ସା ସହ କେମୋଥେରାପି ଦରକାର ହୁଏ। ସୋପାନ ତିନି, ଏହି ସୋପାନରେ ତୃତୀୟ ସ୍ତର ଓ ଦୂର ଲସିକା ଗ୍ରନ୍ଥ, ଚତୁର୍ଥ ସ୍ତର ସହ ପାଖ ତନ୍ତୁ ଓ ଦୂର ଲସିକା ଗ୍ରନ୍ଥି ଆକ୍ରମିତ ହୁଅନ୍ତି, ସୋପାନ ଦୁଇ ଭଳି ଚିକିତ୍ସା କରାଯାଏ। ସୋପାନ ଚାରି, ପାଖ ତନ୍ତୁ ଓ ଦୂର ଲସିକା ଗ୍ରନ୍ଥି ଓ ଅନ୍ୟ ଦୂରବର୍ତ୍ତୀ ଅଙ୍ଗକୁ ମାଡ଼ିଯାଇଥାଏ, ଅପରେସନ୍ ଲେଜର୍ କେମୋଥେରାପି ପ୍ରୟୋଗ କରାଯାଇ ଚିକିତ୍ସା କରାଯାଏ। ଏହାର ନିୟନ୍ତ୍ରଣ, ପାକସ୍ଥଳୀ କର୍କଟ ଚିକିତ୍ସା ଅତୀବ କଷ୍ଟସାଧ୍ୟ, ଅତି ପ୍ରାଥମିକ ଅବସ୍ଥାରେ ଦୂରକୁ ବିସ୍ଥାପିତ ନ ହୋଇଥିଲେ ସଫଳ ଚିକିତ୍ସା କରିହେବ। ପ୍ରତ୍ୟେକ ରୋଗୀ ଦେହରେ ରୋଗ ଆକାର, ସ୍ଥାନ, କେତେ ମାଡ଼ିଯାଇଅଛି, କେଉଁ ସୋପାନରେ ଅଛି ଓ ସ୍ୱାସ୍ଥ୍ୟ ବିଷୟ ଉପରେ ଚିକିତ୍ସା ନିର୍ଭର କରିଥାଏ। ଅତି ନଗଣ୍ୟ ଲକ୍ଷଣ ପ୍ରକାଶ ପାଉଥିବାରୁ ଏହା ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ନାହିଁ, ଜଣାପଡ଼ିବା ବେଳକୁ ବହୁତ ଆଗେଇ ଯାଇଥାଏ। ଉପର ଲିଖିତ ଚିକିତ୍ସା ସହ ବାୟୋଲୋଜିକାଲ ଥେରାପି ଏବେ ଦିଆଯାଉଅଛି। ପ୍ରିୟ ବନ୍ଧୁଗଣ, ମୁଁ ଆଶା କରୁଅଛି ଆଜିର ଏହି ସୂଚନା ଆପଣମାନଙ୍କ ନିମନ୍ତେ ଅତି ଲାଭପ୍ରଦ ହେଇଥିବ। ପରମେଶ୍ୱର ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପ୍ରେମର ସାଗର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, ବିଘ୍ନ, କ୍ଲେଶରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ କରୁଣା, ତାହାଙ୍କ ଶାନ୍ତି, ତାହାଙ୍କ ପ୍ରେମ, ତାହାଙ୍କ ଆଶିଷ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମେ କିଛି ସମୟ ପବିତ୍ର ଶାସ୍ତ୍ରଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ମୃତ୍ୟୁ ପରେ କ'ଣ ହୁଏ। ହଁ, ଏହି ପ୍ରଶ୍ନ ଅନେକ ଲୋକମାନଙ୍କ ମନରେ ଭରି ରହିଅଛି। ଏହିପରି ପ୍ରଶ୍ନ ଆମେ ଅନେକ ଥର କରିଥାଉ। ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ପବିତ୍ର ଶାସ୍ତ୍ର କି ରୂପେ ଦେଉଛନ୍ତି ତାହା ଆମେ କିଛି ସମୟ ଆଲୋଚନା କରିବା। ଯେପରି ଜହନ ପ୍ରକାଶିତ ପୁସ୍ତକ ଜହନ ଲେଖକ ଜହନ କହନ୍ତି ଏହିପରି, ସେ କହନ୍ତି, ଏକ ନୂତନ ଆକାଶ ମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶ ମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନଥିଲା, ପୁଣି ମୁଁ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲମକୁ ବର ନିମନ୍ତେ ସଜିତା କନ୍ୟାର ସଦୃଶ୍ୟ ପ୍ରସ୍ତୁତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି, ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହାଶବ୍ଦ ଏହା କହିବାର ଶୁଣିଲି, ଦେଖ ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି, ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, ପୁଣି ଈଶ୍ୱର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁର ଲୋତକ ପୋଛିଦେବେ, ମୃତ୍ୟୁ ଆଉ ଘଟିବ ନାହିଁ, ଶୋକ କି କ୍ରନ୍ଧନ କି ବ୍ୟଥା ଆଉ ହେବ ନାହିଁ, କାରଣ ସର୍ବବିଷୟ ସବୁ ଲୋପ ପାଇଅଛି। ପରେ ସିଂହାସନ ନପୋଷ୍ଟିବିଷ୍ଟ ବ୍ୟକ୍ତି କହିଲେ, ଦେଖ ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସ ଯୋଗ୍ୟ ଓ ସତ୍ୟ। ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି, ଆମ୍ଭେ କ ଓ କ୍ଷ ଆରମ୍ଭ ଓ ଶେଷ, ଯେ ତୁଷାର୍ତ୍ତା ତାହାକୁ ଆମେ ଜୀବନ ରୂପ ନିର୍ଝରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ, ଯେ ଜୟ କରେ ସେ ଏହି ସମସ୍ତର ଅଧିକାରୀ ହେବ, ଆମ୍ଭେ ତାହାର ଈଶ୍ୱର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ। କିନ୍ତୁ ଯେଉଁମାନେ ବିରୁ ଅବିଶ୍ୱାସୀ ଘୃଣା କଳିଙ୍କିତ ନରକ ଘାତକ ବ୍ୟଭିଚାର ମାୟାବୀ ଓ ପ୍ରତିମା ପୂଜକ ସେମାନେ ଓ ସମସ୍ତେ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ଦ୍ରବ୍ୟରେ ଅଂଶ ପାଇବେ, ଏହା ହିଁ ଦ୍ୱିତୀୟ ମୃତ୍ୟୁ। ଆଲୋକ ନିମନ୍ତେ ସେହି ନଗରୀୟ ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବ ତାହାଙ୍କୁ ଆଲୋକିତ କରେ ଓ ମେଷ ଶାବକ ସେଥିରୁ ପ୍ରଦୀପ ସ୍ୱରୂପ, ସେଥିର ଆଲୋକରେ ଜାତି ସମୂହ ଗମନାଗମନ କରିବେ, ପୁଣି ପୃଥିବୀର ରାଜାମାନେ ଆପଣା ଆପଣା ଐଶ୍ୱର୍ଯ୍ୟ ତାହା ମଧ୍ୟକୁ ଆଣିବେ, ସେଥିର ଦ୍ୱାର ସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ, ଲୋକେ ଜାତି ସମୂହର ଐଶ୍ୱର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ, କୌଣସି ଅଶୁଚି ବିଷୟ କିଏ ବା ଘୃଣା କର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ, କେବଳ ଯେଉଁମାନଙ୍କ ନାମ ମେଷ ଶାବଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି ସେମାନେ ପ୍ରବେଶ କରିବେ। ପ୍ରିୟ ଶ୍ରୋତା, କେଡ଼େ ସୁନ୍ଦର ଭାବରେ ଜହନ ଭବିଷ୍ୟତ ବକ୍ତା ଆମମାନଙ୍କୁ ସେହି ନୂତନ ପୃଥିବୀ ବିଷୟରେ ପ୍ରକାଶ କରୁଅଛନ୍ତି। ତାହେଲେ ଯେଉଁ ପ୍ରଶ୍ନ ଆମମାନଙ୍କ ମନରେ ଅଛି କି ମୃତ୍ୟୁ ପରେ କ'ଣ ହୁଏ, ଏ ସମ୍ପର୍କରେ ଖ୍ରୀଷ୍ଟିଆନ ବିଶ୍ୱାସ ମଧ୍ୟରେ ଅନେକ ମତଭେଦ ରହିଅଛି। କେତେକ ଏହି ମତ ରଖନ୍ତି ଯେ ମୃତ୍ୟୁ ପରେ ଅନ୍ତିମ ବିଚାର ପର୍ଯ୍ୟନ୍ତ ସମସ୍ତେ ନିଦ୍ରା ଯାଆନ୍ତି, ତତ୍ପରେ ସେମାନଙ୍କ ଗନ୍ତବ୍ୟ ସ୍ଥାନ ସ୍ୱର୍ଗ ବା ନରକକୁ ପଠାଯିବ। ଆଉ କେତେକ ବିଶ୍ୱାସ କରନ୍ତି ଯେ ମୃତ୍ୟୁ ସମୟରେ ହିଁ ଲୋକମାନେ ବିଚାରିତ ହୁଅନ୍ତି, ଏବେ ସେମାନଙ୍କ ଅନନ୍ତକାଳୀନ ଗନ୍ତବ୍ୟ ସ୍ଥାନକୁ ପଠାଯାଆନ୍ତି। ଅନ୍ୟମାନେ ଦାବି କରନ୍ତି ଯେ ଯେତେବେଳେ ଲୋକେ ମୃତ୍ୟୁବରଣ କରନ୍ତି ସେମାନଙ୍କ ଆତ୍ମାକୁ ଅସ୍ଥାୟୀ ସ୍ୱର୍ଗ ବା ନରକକୁ ପଠାଯାଏ, ଯେଉଁଠାରେ ସେମାନେ ଅନ୍ତିମ ପୁନରୁତ୍ଥାନ ଅନ୍ତିମ ବିଚାର ଏବଂ ସେମାନେ ଅନନ୍ତକାଳୀନ ଗନ୍ତବ୍ୟ ସ୍ଥାନ ପାଇଁ ଅପେକ୍ଷା କରନ୍ତି। ତେବେ ମୃତ୍ୟୁ ଉତ୍ତାରେ ପ୍ରକୃତରେ କ'ଣ ହୁଏ ବୋଲି ବାଇବଲ କୁହେ। ପ୍ରଥମ, ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସୀମାନଙ୍କ ପାଇଁ ବାଇବଲ ଆମକୁ କୁହେ ଯେ ମୃତ୍ୟୁ ଉତ୍ତାରେ ବିଶ୍ୱାସୀଙ୍କ ଆତ୍ମା ସ୍ୱର୍ଗକୁ ଯାଏ, କାରଣ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କ ପାପ କ୍ଷମା କରାଯାଇଅଛି। ଯେପରି ଆମେ ପାଉଅଛୁ ଜହନ 3:16-36, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଆଦିତ୍ୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେ ତାହାଙ୍କଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ, ସେ ବିଶ୍ୱାସ କରେ ନାହିଁ ଯେ ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଆଦିତ୍ୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ। ସେ ପୁତ୍ରଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ମାତ୍ର ଯେ ପୁତ୍ରଙ୍କୁ ଅମାନ୍ୟ କରେ ସେ ଜୀବନ ଦେଖିବ ନାହିଁ, କିନ୍ତୁ ସେ ଈଶ୍ୱରଙ୍କ କ୍ରୋଧରେ ପାତ୍ର ହୋଇ ରହିଥାଏ। ଏହିପରି ଆମେ ଜହନ 3:16-36 ପାଉଅଛୁ। କାରଣ ବିଶ୍ୱାସୀଙ୍କ ପାଇଁ ମୃତ୍ୟୁ ହେଉଛି ଇଲୋହର ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବା। ଏହିପରି ଦ୍ୱିତୀୟ କରନ୍ତି 3:5-8 ଫିଲିପିୟ 1:23 କହୁଅଛି। ପ୍ରଥମ କରନ୍ତି ଓ ପ୍ରଥମ ଥେସଲୋନିକିଆ 4:13-17 ବର୍ଣ୍ଣନା କରେ ଯେ ବିଶ୍ୱାସୀମାନେ ପୁନରୁତ୍ଥିତ ହୁଅନ୍ତି ଓ ସେମାନଙ୍କ ଗୌରବମୟ ଶରୀର ପଦତ୍ୱ ହୁଏ। ଯଦି ମୃତ୍ୟୁ ଉତ୍ତାରେ ତତ୍କ୍ଷଣତା ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ନିକଟକୁ ଯିବେ, ତେବେ ଏହି ପୁନରୁତ୍ଥାର ଉଦ୍ଦେଶ୍ୟ କ'ଣ? ଏହିପରି ଜଣାପଡ଼େ ଯେବେ ବିଶ୍ୱାସୀମାନେ ଆତ୍ମମୃତ୍ୟୁ ଉତ୍ତାରେ ଖ୍ରୀଷ୍ଟଙ୍କ ସହ ବାସ କରିବାକୁ ଯାଏ, ସେମାନଙ୍କ ଭୌତିକ ଶରୀର କବଳରେ ନିଦ୍ରାପ୍ରାପ୍ତ ହୋଇ ରହିଥାଏ। ବିଶ୍ୱାସୀଙ୍କ ପୁନରୁତ୍ଥାନରେ ଭୌତିକ ଶରୀର ପୁନରୁତ ଓ ଗୌରବ ବାନ୍ଧିତ ହୁଏ ଏବଂ ଆତ୍ମା ସହ ପୁନର୍ନିର୍ମିତ ହୁଏ। ଏହି ଗୌରବମୟତ୍ମ ଓ ପୂର୍ଣ୍ଣ ମିଳନତ ହୋଇଥିବା ଶରୀର ପ୍ରାଣ ଆତ୍ମା ନୂତନ ସ୍ୱର୍ଗ ନୂତନ ପୃଥିବୀରେ ଅନନ୍ତକାଳ ପାଇଁ ବିଶ୍ୱାସୀମାନଙ୍କୁ ଧନ ଦେବ, ଯେପରି ପ୍ରକାଶିତ 22:22 ଆମେ ପାଉଅଛୁ। ଦ୍ୱିତୀୟ, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି ନାହିଁ ସେମାନେ ବା ସେମାନଙ୍କ ପାଇଁ ମୃତ୍ୟୁ ଅର୍ଥାତ୍ ଅନନ୍ତକାଳୀନ ଦଣ୍ଡ ରହିଅଛି। ତଥାପି ବିଶ୍ୱାସୀଙ୍କ ଗନ୍ତବ୍ୟ ସ୍ଥାନ ପରି ଅବିଶ୍ୱାସୀମାନେ ସୁଦ୍ଧା ଆସ୍ଥୀୟ ଭାବେ ଏକ ସ୍ଥାନକୁ ତତ୍କ୍ଷଣତା ପ୍ରେରିତ ହେବେ, ଯେଉଁଠାରେ ସେମାନେ ଅନ୍ତିମ ପୁନରୁତ୍ଥାନ ବିଚାର ଓ ଅନନ୍ତକାଳୀନ ଗନ୍ତବ୍ୟ ସ୍ଥାନର ଅପେକ୍ଷା କରିବେ। ଯଦି ଆମେ ଲୁକ 16:22-23 ପଢ଼ିବୁ, ସେଠି ବର୍ଣ୍ଣନା କରେ ଯେ ମୃତ୍ୟୁ ଉତ୍ତାରେ ଧନୀ ବ୍ୟକ୍ତି ଯନ୍ତ୍ରଣା ଭୋଗ କରୁଥିଲା। ପ୍ରକାଶିତ 20:1-15 ବର୍ଣ୍ଣନା କରେ ଯେ ସମସ୍ତଙ୍କ ଅବିଶ୍ୱାସୀ ମୃତ୍ୟୁ ଲୋକମାନେ ପୁନରୁତ୍ଥିତ ହେବେ, ସେମାନେ ଶ୍ୱେତ ସିଂହାସନ ସମ୍ମୁଖରେ ବିଚାରିତ ହେବେ ଓ ତତ୍ପରେ ଅଗ୍ନିମୟ ହୃଦୟରେ ନିକ୍ଷିପ୍ତ କରାଯିବେ। ତେବେ ଅବିଶ୍ୱାସୀମାନେ ମୃତ୍ୟୁରୁ ତତ୍କ୍ଷଣତା ନରକକୁ ବା ଅଗ୍ନିମୟ ଧ୍ରତକୁ ଫେରୁତ ହୁଅନ୍ତି ନାହିଁ, କିନ୍ତୁ ଆସ୍ଥୀୟ ଦୂଷିତ ଓ ଦଣ୍ଡର ସ୍ଥାନରେ ରହିଥାନ୍ତି। ଯଦିଓ ଅବିଶ୍ୱାସୀମାନେ ତତ୍କ୍ଷଣତା ଅଗ୍ନିମୟ ଦ୍ରବ୍ୟକୁ ଫେରନ୍ତି ନାହିଁ, ମୃତ୍ୟୁ ଉତ୍ତାରେ ସେମାନଙ୍କ ତତ୍କ୍ଷଣତା ପରିସ୍ଥିତି ସନ୍ତୋଷଜନକ ନୁହେଁ। ଧନୀ ବ୍ୟକ୍ତି ଜନଙ୍କ ଚିତ୍କାର କରି କହିବାକୁ ଲାଗିଲା, ମୁଁ ଏହି ନିଆଁରେ କଲବଲ ହେଉଅଛି, ଯାହାପରି ଆମେ ଲୁକ 16:24 ପାଉଅଛୁ। ତେଣୁ ମୃତ୍ୟୁ ଉତ୍ତାରେ କ'ଣ ବ୍ୟକ୍ତି ଅସ୍ଥାୟୀ ସ୍ୱର୍ଗ ଅବା ନିର୍ଖରେ ରହିଥାଏ? ଏହା ଅସ୍ଥାୟୀ ସ୍ଥାନ ଉତ୍ତାରେ ଅନ୍ତିମ ପୁନରୁତ୍ଥାନ ସେହି ବ୍ୟକ୍ତିର ଅନନ୍ତକାଳୀନ ସ୍ଥାନ ପରିବର୍ତ୍ତନ ହୁଏ ନାହିଁ। ପ୍ରକୃତ ଗନ୍ତବ୍ୟ ଯାହା ସ୍ଥାନ ପରିବର୍ତ୍ତନ ହୋଇଥାଏ, ଶେଷରେ ବିଶ୍ୱାସୀମାନଙ୍କ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଏ, ଯାହା ଆମେ ପ୍ରକାଶିତ 21:1 ପାଉଅଛୁ। ଅବିଶ୍ୱାସୀମାନେ ଶେଷରେ ଅଗ୍ନିମୟ ଦ୍ରଦ୍ରରେ ନିକ୍ଷିପ୍ତ କରାଯିବେ, ଯାହା ଆମେ ପ୍ରକାଶିତ 20:1-15 ପାଉଅଛୁ। ଯେଉଁ ଦିଆବଲ ସେମାନଙ୍କୁ ଭ୍ରାନ୍ତ କରିଥିଲା ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା। ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି। ପୁଣି ସେମାନେ ଦିବାରାତ୍ରି ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। ତତ୍ପରେ ମୁଁ ଗୋଟିଏ ବୃହତ୍ ଶକ୍ତବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ମଣ୍ଡଳ ପଳାୟନ କଲା। ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ। ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ୍ୟୁ ଲୋକଙ୍କୁ ସିଂହାସନରେ ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା।
ନାହିଁ ରେ ନାହିଁ ଆଉ ସମୟ ନାହିଁ, ନାହିଁ ରେ ନାହିଁ ଆଉ ସମୟ ନାହିଁ। ବିଶ୍ୱାସୀ ସମସ୍ତ ଉଠରେ ଉଠ ଯେତେ ନିଦ୍ରାଗ୍ରସ୍ତ, ଜାଗରେ ଜାଗ ବିଶ୍ୱାସୀ ସମସ୍ତ, ଆସୁଛି ପରା ବିପଦ ଘେରି ମର୍ତ୍ତ୍ୟର ବିଚାର ନେଇ, ଜୀବ ତରଳି ମହମ ପରି ପୃଥିବୀ ରହିବ ନାହିଁ, ନାହିଁ ରେ ନାହିଁ ସମୟ ନାହିଁ, ନାହିଁ ରେ ନାହିଁ ଆଉ ସମୟ ନାହିଁ। ସାଥିରେ ଯୀଶୁ ଆସୁଛନ୍ତି ଗୌରବରେ, ମହାନନ୍ଦରେ ପରାକ୍ରମରେ କମ୍ପି ଉଠୁଛି ତୁରି ନାଦରେ, ମେଘ ରଥରେ ଦୂତ ସାଥିରେ ଯୀଶୁ ଆସୁଛନ୍ତି ଗୌରବରେ, ମହାନନ୍ଦରେ ପରାକ୍ରମରେ କମ୍ପି ଉଠୁଛି ତୁରି ନାଦରେ। ଦେଖରେ ଦେଖ ଆକାଶକୁ ଦେଖ, ନାହିଁ ରେ କେହି ଦେବାକୁ ଆଲୋକ, ଦେଖରେ ଦେଖ ଆକାଶକୁ ଦେଖ, ନାହିଁ ରେ କେହି ଦେବାକୁ ଆଲୋକ। ଅନ୍ଧାର ହେବ ଧରା କମ୍ପିବ ସମୁଦ୍ର ଜୀବ ଉଭେଇ, ସୂରୁଜ ଚନ୍ଦ୍ର ଗ୍ରହ ନକ୍ଷତ୍ର ଆଉ ତ ରହିବ ନାହିଁ, ନାହିଁ ରେ ନାହିଁ ଆଉ ସମୟ ନାହିଁ, ନାହିଁ ରେ ନାହିଁ ଆଉ ସମୟ ନାହିଁ। ସମସ୍ତେ ମଧ୍ୟ ଆକାଶେ ମସିହ ରାଜାଙ୍କୁ ଭେଟିବେ। ସେହି ଦଣ୍ଡରେ ପାପି ସକଳେ ଅତ୍ୟନ୍ତ ବିଳାପ କରିବେ। ସାଧୁ ସମସ୍ତେ ମଧ୍ୟ ଆକାଶେ ମସିହ ରାଜାଙ୍କୁ ଭେଟିବେ। ସେହି ଦଣ୍ଡରେ ପାପି ସକଳେ ଅତ୍ୟନ୍ତ ବିଳାପ କରିବେ। ପ୍ରଚଣ୍ଡ କ୍ରୋଧେ ଅଗ୍ନି ବୃଷ୍ଟି ହେବ, ସାରା ସୃଷ୍ଟିକୁ ବିନାଶ କରିବ। ପ୍ରଚଣ୍ଡ କ୍ରୋଧେ ଅଗ୍ନି ବୃଷ୍ଟି ହେବ, ସାରା ସୃଷ୍ଟିକୁ ବିନାଶ କରିବ। ସେହି ସମୟେ ଲୁଚିବା ପାଇଁ ସ୍ଥାନ ତ ରହିବ ନାହିଁ, ମରିବା ପାଇଁ ଖୋଜିଲେ ଭାଇ ମରଣ ଯିବ ଦୂରେଇ ନାହିଁ ରେ ନାହିଁ, ଆଉ ସମୟ ନାହିଁ, ନାହିଁ ରେ ନାହିଁ, ଆଉ ସମୟ ନାହିଁ। ଉଠରେ ଉଠ ଯେତେ ନିଦ୍ରାଗ୍ରସ୍ତ, ଜାଗରେ ଜାଗ ବିଶ୍ୱାସୀ ସମସ୍ତ। ଉଠରେ ଉଠ ଯେତେ ନିଦ୍ରାଗ୍ରସ୍ତ, ଜାଗରେ ଜାଗ ବିଶ୍ୱାସୀ ସମସ୍ତ। ଆସୁଛି ପରା ବିପଦ ଘେରି ମର୍ତ୍ତ୍ୟର ବିଚାର ନେଇ, ଜୀବ ତରଳି ମହମ ପରି ପୃଥିବୀ ରହିବ ନାହିଁ, ନାହିଁ ରେ ନାହିଁ, ଆଉ ସମୟ ନାହିଁ, ନାହିଁ ରେ ନାହିଁ, ଆଉ ସମୟ ନାହିଁ।
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org।